ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା କାଲ ଓଡ଼ିଶା ଆସୁଛନ୍। ନୌସେନା ଦିବସ ଅବସରରେ ପୁରୀ ବେଳାଭୂମିନ ହେବାର୍କେ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ହେବେ ସାମିଲ। ବିଧାନସଭାନ ଗୃହ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗର ପହିଲା ଖର୍ଚ୍ଚ ଦାବି ଉପରେ ଚାଲିଛି ଆଲୋଚନା। ଆଉ ରାଇଜେ ସାଇବର ଅପରାଧ ଅଭିଯୋଗ 1388 ଜଣଙ୍କୁ କରାଯାଇଛି ଗିରଫ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲଠାନୁ ଓଡ଼ିଶା ଗସ୍ତଥି ଆସୁଛନ୍। ରାଷ୍ଟ୍ରପତି ଆଇବାକାଲ ସଞ୍ଜବେଳେ ଭୁବନେଶ୍ୱରନ ପହଞ୍ଚବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଭୁବନେଶ୍ୱର ଚନ୍ଦ୍ରଶେଖର ପୂର୍ଣ୍ଣ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ଆଇବା ବୁଧବାର 4 ତାରିଖ ଦିନ ରାଷ୍ଟ୍ରପତି ପୁରୀ ଯାଇକରି ଭାରତୀୟ ନୌସେନା ଦିବସ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତର ସହିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 75 ନମ୍ବର ବାର୍ଷିକ ଉତ୍ସବଟି ଯୋଗଦେବେ। ପୁରୀ ଗସ୍ତ ଅବସରରେ ରାଷ୍ଟ୍ରପତି ଶ୍ରୀମନ୍ଦିର ମହାପୁରୁମାନଙ୍କର ଦର୍ଶନ କରବାର କାର୍ଯ୍ୟସୂଚୀ ରହିଛି। ସେନ୍ତା 5 ତାରିଖ ଗୁରୁବାର ଦିନ ରାଷ୍ଟ୍ରପତି ଭୁବନେଶ୍ୱରନ ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟର 40 ନମ୍ବର ସମାବର୍ତ୍ତନ ଉତ୍ସବଟି ଯୋଗଦେବେ। ଇତର ସହିତ ସଞ୍ଜବେଳେ ଭୁବନେଶ୍ୱରନ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। 6 ତାରିଖ ଶୁକ୍ରବାର ଦିନ ସକାଳବେଳା ରାଷ୍ଟ୍ରପତି ଭୁବନେଶ୍ୱର ଏଜି ଛକ୍ନ ଡକ୍ଟର ବିଆର୍ ଆମ୍ବେଦକର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାର ସହିତ ମହାପରିନିର୍ବାଣ ଦିବସ ଅବସରରେ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବେ। ବିଧାନସଭାଟି ଆଜି ଶୂନ୍ୟକାଳ ସର୍ବାର ଉତ୍ରୁ 2024-25 ଆର୍ଥିକ ବର୍ଷର ଗୃହ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗର ପହିଲା ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହନ ଇ ବାବଦ ପ୍ରସ୍ତାବ ଆଗତ କରବାର ଉତ୍ରୁ ବିଧାୟକମାନେ ଆଲୋଚନାଟି ଭାଗ ନେଇଛନ୍। ବିଜେଡି ବିଧାୟକ ବ୍ୟୋମକେଶ ରାୟ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଛଡ଼ା ଶାସକ ଆର୍ ବିରୋଧୀ ଦଳର ସଦସ୍ୟମାନେ ନିଜର ବକ୍ତବ୍ୟ ରଖିଛନ୍। ଆଲୋଚନା ବେଳେ ଗଲା ବଛର ସହିତ ଇ ବଛରଟି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦେ ବ୍ୟାପକ ଆଲୋଚନା ହୋଇଛି। ବିରୋଧୀ ଦଳର 2 ବିଧାୟକ ରାଜ୍ୟ ସାଇବର ଅପରାଧ ନିୟନ୍ତ୍ରଣ, ପୁଲିସ ଆଧୁନିକୀକରଣ ଆଉ ଖାଲି ପଡ଼ିଥିବା ପଦବୀ ଭର୍ତ୍ତି ଉପରେ ଜୋର୍ ଦେଇଛନ୍। ସେଆଡ଼େ ଶାସକ ଦଳର ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ରାଜ୍ୟର ଗୋଟିଏ ଉତ୍ତରଦାୟୀ ସରକାର ଚାଲିଛି। ଆଇନ ବ୍ୟବସ୍ଥା ଉପରେ ରାଜ୍ୟବାସୀଙ୍କର ବିଶ୍ୱାସ ଫେରାଇ ଆଣବାର ଲାଗି ବିଜେପି ସରକାର 100% ଚେଷ୍ଟା କରୁଛନ୍ ବୋଲି ସେ କହିଛନ୍। ଆଲୋଚନା ଶେଷ ହେବାର ଉତ୍ରୁ ମୁଖ୍ୟମନ୍ତ୍ରୀ ନିଜର ଉତ୍ତର ଦେବେ। ଇତର ଉତ୍ରୁ ଇ ଆର୍ଥିକ ବଛର ଲାଗି 2 ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ ହେବା ବୋଲି ଜଣାପଡ଼ିଛି। ରାଜ୍ୟ ସାଇବର ଅପରାଧ ଅଭିଯୋଗ 1388 ଜଣଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜି ବିଧାନସଭାଟି ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ ଯେ ଗଲା 3 ବଛର ଭିତରେ ସାଇବର ଅପରାଧ 125 କୋଟି ଟଙ୍କା ଠକି ନେଇଛନ୍। ଇ ବାବଦେ 6368 ମାମଲା ରୁଜୁ ହୋଇଛି। ହେଲେ ଲୁଟ୍ ହୋଇଥିବା ଟଙ୍କା ଭିତରୁ ଖାଲି 2,52,00,000 ଟଙ୍କା ଫେରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଗଲା ବଛର ସାଇବର ଠକେଇ ଅପରାଧ 2,348 ମାମଲା ରୁଜୁ ହୋଇଥିବା ବେଳେ 522 ଜଣଙ୍କୁ ଗିରଫ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍। ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଇତିର ଭିତରେ 90 ଜଣ ସରକାରୀ ଅଧିକାରୀଙ୍କ ବିରୋଧୀ ଦୁର୍ନୀତି ମାମଲା ରୁଜୁ ହୋଇଛି। ସେଥିର୍ ଭିତରେ ରାଜସ୍ୱ ବିଭାଗର ସବୁନୁ ଅଏତକା 20 ଜଣ ଅଧିକାରୀ ଥିବାର ବେଳେ ପଞ୍ଚାୟତିରାଜ ବିଭାଗର 18 ଜଣ ଅଧିକାରୀ ଅଛନ୍। ରାଜ୍ୟ ପୁଲିସ୍ ବିଭାଗଟି ଖାଲି ପଡ଼ିଥିବା ପଦବୀମାନ ପୂରଣ ଲାଗି ଦରକାରୀ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ବିଧାନସଭାଟି ଆଜି ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଗୃହ ବିଭାଗ ଦାୟିତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି ଗଲା 1 ନଭେମ୍ବର ରାଜ୍ୟ ପୁଲିସ୍ ବିଭାଗ 13,373 ପଦବୀ ଖାଲି ପଡ଼ିଛି। ଅଗ୍ନିଶମ, ଗୃହରକ୍ଷୀ ଆର୍ ଜେଲ୍ ଆଦି ଭିନ୍ ଭିନ୍ କ୍ଷେତ୍ରଟି ଖାଲି ପଡ଼ିଥିବା ପଦବୀମାନଙ୍କର ତାଲିକା କରାଯାଇଛି। ରାଜ୍ୟର ସବୁ ଇଲାକାନ ଆଇବା ମାର୍ଚ୍ଚ ମାସ ତକ୍ ମୋବାଇଲ୍ ଟାୱାର ସ୍ଥାପନା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ ବୋଲି ସୂଚନା ଆଉ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ବିଧାନସଭାଟି ଆଜି ଇ ବାବଦେ ସୂଚନା ଦେଇକରି ଡକ୍ଟର ମହାଲିଙ୍ଗ କହିଛନ୍ ଯେ ଭାରତ ସରକାରଙ୍କ ଡିଜିଟାଲ ଭାରତ ନୀତି ପ୍ରକଳ୍ପଟି 3 ଯୋଜନା ଅଧୀନଟି ମୋଟ 4,277 ମୋବାଇଲ୍ ଟାୱାର ସ୍ଥାପନା ଲାଗି ଲକ୍ଷ୍ୟ ଧାରିଜ କରାଯାଇଥିଲା। ରାଜ୍ୟ ରାଜ୍ୟ ଭିତରେ ଭିନ୍ ଭିନ୍ କ୍ଷେତ୍ରନ ଅତ୍କାନୁ ଅତ୍କା ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦେଇକରି ମୂଲ କରାଯାଇଥିବା ଯୁବା ସଙ୍ଗମ କାର୍ଯ୍ୟକ୍ରମ ଯୁବଗୋଷ୍ଠୀଙ୍କ ଭିତରେ ନୂଆ ଉତ୍ସାହ ଆଗ୍ରହ ସୃଷ୍ଟି କରିପାରିଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍। ଆଜି ରାଜଭବନର ଅଭିଷେକ ହଲ୍ନ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଥି ଓଡ଼ିଶା ପରିଦର୍ଶନ ଥି ଆସିଥିବା ମହାରାଷ୍ଟ୍ରର 50 ଅତ୍କା ଯୁବ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍। ଏହି ଅବସରରେ ସେମାନଙ୍କୁ ଉଦ୍ବୋଧନ ଦେଇକରି ରାଜ୍ୟପାଳ ଜାତୀୟ ଶିକ୍ଷାନୀତି 2020 ଦେଶର ସମୃଦ୍ଧ ବିବିଧତା ବାବଦେ ସିଧାସଳ ଜ୍ଞାନ ଆହରଣ ଉପରେ ପ୍ରାଧାନ୍ୟ ଦେଇଥିବା କହିକରି ଯୁବଗୋଷ୍ଠୀଙ୍କୁ ବୈଶ୍ୱିକ ଆହ୍ୱାନକେ ମୁକାବିଲା କରବାର ଉପରେ ଜୋର୍ ଦିଆଯାଇଛି ବୋଲି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ ଭିତ୍ତିକ ଧାନ ଗବେଷଣା ବାବଦ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ଶ୍ରୀ ସିଂହଦେଓ କୋରାପୁଟ ଅଞ୍ଚଳର ଧାନର ଭିନ୍ ଭିନ୍ ପାରମ୍ପରିକ ପ୍ରଜାତି କେନ୍ତା ବିଶ୍ୱ ଧାନ ଚାଷ ମାନଚିତ୍ରଟି ଓଡ଼ିଶାକେ ଗର୍ବିତ କରୁଛେ ସେ ବିଷୟ ଆଲୋଚନା କରିଥିଲେ। ଇଥି ଫିଲିପିନ୍ସର ମାନିଲାଠାରେ ଥିବା ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡକ୍ଟର ୟୁଭୋନୋ ଫିଟୋ ଧାନ ଗବେଷଣା କ୍ଷେତ୍ରର ଜଳବାୟୁ ପରିବର୍ତ୍ତନ ସମସ୍ୟା, ପୁଷ୍ଟିକର ଧାନ ପ୍ରଜାତିର ବିକାଶ, ଧାନର ନୂଆ ପ୍ରଜାତି ସୃଷ୍ଟି ଉପରେ ଆଲୋଚନା କରିଥିଲେ। ଇତାର ଛଡ଼ା ଧାନର ରପ୍ତାନୀ ଭିତ୍ତିକ ବଜାର ସୃଷ୍ଟି କରିକରି ଧାନ ଚାଷ କ୍ଷେତ୍ରର ଓଡ଼ିଶାକେ ଆଗ୍କେ ନେବାର୍କେ ପ୍ରତିଶ୍ରତି ଦେଇଥିଲେ। ଭାରତୀୟ ନୌସେନା ଦିବସ ପାଳନ ଆଘନୁ ଆଜି ପୁରୀ ବେଳାଭୂମିନ ବୀରତ୍ୱ ଆର୍ ପରାକ୍ରମର ପ୍ରକୃଷ୍ଟ ଯୁଦ୍ଧ କୌଶଳ ଦେଖବାର୍କେ ମିଳିଛି। ଇଥି 15 ଅତ୍କା ଯୁଦ୍ଧ ଜାହାଜ ସହିତ 40 ଅତ୍କା ଯୁଦ୍ଧ ବିମାନ ହେଲିକପ୍ଟର ସାମିଲ ହୋଇଥିଲେ। ଏହି ଅବସରରେ ନୌସେନା ତରଫରୁ 20 ପ୍ରକାରର ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ଆକର୍ଷକ ଲେଜର ଶୋ ବିଲ୍ କରାଯାଇଥିଲା। ଇଥି ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ରାଜେଶ ପେଣ୍ଡାରକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଯୁଦ୍ଧ କୌଶଳ ଦେଖିବା ଲାଗି ପୁରୀ ବେଳାଭୂମିନ ହଜାର ହଜାର ଲୋକଙ୍କର ଭିଡ଼ ହୋଇଥିଲା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରବାର ସହିତ ଦରକାରୀ ପଦକ୍ଷେପ ନେବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଜନଶୁଣାଣି ଥି 29 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି ଶିବିର ଥି 38 ଅଭିଯୋଗ ଆସିଥିଲା। ଏହି ସବୁ ଅଭିଯୋଗ ବିଚାର କରିକରି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଜିଲ୍ଲା ଚାରଛକ୍ଠାରେ ଥିବା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଜନଶୁଣାଣି ଶିବିର 38 ଅଭିଯୋଗ ଆସିଥିବା ବେଳେ 18 ସାଙ୍ଗେ ସାଙ୍ଗ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ସୋନପୁର ବ୍ଲକ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ଜନଶୁଣାଣି ଶିବିର 28 ମାମଲାର ଶୁଣାଣି କରିଥିଲେ। ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ ମୁଖ୍ୟାଳୟନ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥି ଆସିଥିବା 19 ଅଭିଯୋଗ ଭିତରୁ 5 ମାମଲାର ସାଙ୍ଗେ ସାଙ୍ଗ ସମାଧାନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ଗୃହ ନ ଅଭିଯୋଗ ଶୁଣାଣି ଆର୍ ସମାଧାନ ଶିବିର 117 ଅଭିଯୋଗ ଆସିଥିଲା। ଇତାର ଭିତରୁ 10 ଅଭିଯୋଗର ସାଙ୍ଗେ ସାଙ୍ଗ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲାର ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରନ ଜିଲ୍ଲାପାଳ ଆର୍ ଏସ୍ପିଙ୍କ ଉପସ୍ଥିତି ଥି ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ମୋଟ 97 ଅଭିଯୋଗ ଆସିଥିଲା। ରାଜ୍ୟରେ 5014 ଡାକ୍ତର ପଦବୀ ଖାଲି ପଡ଼ିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ବିଧାନସଭାଥି ଆଜି ସେ କହିଛନ୍ ଯେ 30 ଜିଲ୍ଲାର 375 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡ଼ିଥିବା ଡାକ୍ତର ପଦବୀ ଭିତରୁ 1114 ସ୍ପେଶାଲିଷ୍ଟ ପଦବୀ ସାମିଲ ଅଛି ବୋଲି ସେ କହିଛନ୍। ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ ଯେ ବହୁତ ଦିନ ଧରିକରି ଛୁଟି ଥିବା 96 ଡାକ୍ତରଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବା, ଭିନ୍ ଭିନ୍ କ୍ୟାଡରର ଏହି ଡାକ୍ତରମାନେ ଭିନ୍ ଭିନ୍ କାରଣ ଦେଖାଇକରି ଛୁଟି ଅଛନ୍ ବୋଲି ସେ କହିଛନ୍। ନୂଆପଡ଼ା ପୁଲିସ୍ ପଡ଼ିଆନ ଚାଲିଥିବା ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଳା ଆଜି ଉଦ୍ଯାପିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍ଯାପନୀ ସମାରୋହଟି ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇକରି ଚାଷୀ ଆଉ ପ୍ରାଣୀପାଳକମାନଙ୍କୁ ଉଦ୍ବୋଧନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ବେଲପଡ଼ା ବ୍ଲକର ମଣ୍ଡଲ ଗାଁର ନିୟନ୍ତ୍ରିତ ବଜାର କମିଟି ଥି ଧାନଘିନା ମୂଲ ହୋଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମଣ୍ଡିର ଶୁଭାରମ୍ଭ କରିଥିଲେ। ଏ ବଛର ଚାଷୀମାନଙ୍କର ଲାଗି ସବୁ ରକମର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ। ଧାନଘିନା ଥି ସ୍ୱଚ୍ଛତା ଆନ୍ବାର ଲାଗି ମଣ୍ଡିନ ସିସିଟିଭି ସହିତ ନୋଡାଲ ଅଫିସର ମୁତୟନ ହୋଇଥିବା ଜିଲ୍ଲାପାଳ କହିଥିଲେ। ଜିଲ୍ଲାନ 95,087 ଜଣ ପଞ୍ଜିକୃତ ଚାଷୀମାନଙ୍କନୁ 176 ମଣ୍ଡି ଜରିଏ 34,09,073 କ୍ୱିଣ୍ଟାଲ ଧାନ ଘିନ୍ବାର ଲାଗି ଲକ୍ଷ୍ୟ ଧାରିଛି। ଶେଷ ମୁଖ୍ୟ ଖବର ଫେରଖାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଏଲ ଆସୁଛନ୍ ଓଡ଼ିଶା। ନୌସେନା ଦିବସ ଅବସରରେ ପୁରୀ ବେଳାଭୂମି ନ ହେବାର୍କେ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ହେବେ ସାମିଲ। ବିଧାନସଭା ଗୃହ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗର ପହଲା ଖର୍ଚ୍ଚ ଦାବି ଉପରେ ଚାଲିଛି ଆଲୋଚନା ଆଉ ରାଜ୍ୟ ସାଇବର ଅପରାଧ ଅଭିଯୋଗ 1388 ଜଣଙ୍କୁ କରାଯାଇଛି ଗିରଫ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।